ମୋ ନାଁ ରେଖା ଜେନା, ମୁଁ 8 ନମ୍ବର ୱାର୍ଡ ରାଧାକୃଷ୍ଣ ସାହିରୁ କହୁଛି। ସିଫାର ଟିମ୍ ଆସିକିରି ଆମ ସାହିରେ ଗୋଟେ କ୍ୟାମ୍ପେନିଂ କରିଥିଲେ, ଆଉ ଯେଉଁଠାରେ କି ସେମାନେ ଭିନ୍ନକ୍ଷମ ଆଉ ଲୋକଙ୍କୁ ଆଇଡେଣ୍ଟିଫାଇ କରିଥିଲେ, ସେମାନଙ୍କୁ ଆମେ କେମିତି ସହଜ ଉପାୟରେ ସୁବିଧା କିଛି ଯୋଗେଇ ପାରିବା, ଆଉ ତାଙ୍କୁ କିଛି ଯଦି ଆସେସରି କିଛି ଦରକାର ବି ପଡୁଛି, ସେମାନଙ୍କୁ ସାର୍ଟିଫିକେଟ ଯଦି କିଛି ଦରକାର ପଡୁଛି, ତାହେଲେ ସେମାନେ ତାକୁ ସବୁ ପ୍ରୋଭାଇଡ କରିବେ ବୋଲି ଆମକୁ କହିଥିଲେ। ଆଉ ଆମର ଯେଉଁ ଅଳିଆ ଗାଡି ଆସିଛି, ସେ ତାଙ୍କର ଗୋଟେ ଭଲ ପଦକ୍ଷେପ ନେଇଛନ୍ତି, ଯୋଉଠି ଆମର ସାଇନବୋର୍ଡ ସେମାନେ ପୋତିଥିଲେ, ସେଇ ସାଇନବୋର୍ଡ କୁ ଦେଖିକିରି ଯେତେବେଳେ ଅଳିଆ ଗାଡି ଆସୁଛି, ସେ ସାଇନବୋର୍ଡ ଦେଖିକି ସେଠି ସେ 5 ରୁ 10 ମିନିଟ ରହିବ, ଯାହା ବଦଳରେ ଭିନ୍ନକ୍ଷମ ପରିବାର ଯୋଉ ଅଛନ୍ତି ସେମାନେ ବହୁତ ସହଜରେ ଆଣିକିରି ଅଳିଆଟାକୁ ପକେଇ ପାରିବେ। ଏହିପରି ଭାବରେ ଆମର ବହୁତ କିଛି ଆମକୁ ଜାଣିବାକୁ ପାଇଲୁ, ଆଉ ଆମ କମ୍ ରେଟ୍ରେ ଆମର କେମିତି ଡିସ୍କ୍ଲୋଜିଂ ହେଇପାରିବ ସେ କଥା ବି ଆମେ ଜାଣିପାରିଲୁ, ସେଥିପାଇଁ ଆମେ ଧନ୍ୟବାଦ ଜଣାଉଛୁ।